ସଂସ୍କୃତି ଉପରେ ଆଧାରିତ ଆଜିର ଏହି କାର୍ଯ୍ୟକ୍ରମକୁ ମୁଁ ସ୍ୱୟଂପ୍ରଭା ପାଢ଼ୀ ଆପଣମାନଙ୍କୁ ସ୍ୱାଗତ କରୁଛି। ଆସନ୍ତା ଖରିଫ ଋତୁରେ ଓଡ଼ିଶାର ଚାଷୀମାନେ ଭଲ ଚାଷବାସ କରନ୍ତୁ, ଆମୋଦ ପ୍ରମୋଦ କରନ୍ତୁ, ସେଥିପାଇଁ ସମଧ୍ୱନିର ଶୁଭେଚ୍ଛା। ଆମେ ଆଜିର କାର୍ଯ୍ୟକ୍ରମରେ ଭେଟିବା ବିଶିଷ୍ଟ ଦେଶୀ ଚାଷୀ ଶ୍ରୀଯୁକ୍ତ ନଟବର ଷଡ଼ଙ୍ଗୀଙ୍କୁ। 1940-50 ସମୟରେ ସମୁଦ୍ର ଉପକୂଳବର୍ତ୍ତୀ ଓଡ଼ିଶା, ବିଶେଷ କରିକି ନିଆଳି ଅଞ୍ଚଳରେ ରଜ ପର୍ବ କେମିତି ପାଳନ କରାଯାଉଥିଲା ଏବଂ କ'ଣ ସବୁ ଖାଦ୍ୟ ସେତେବେଳେ ସେମାନେ ଖାଉଥିଲେ, ସେ ସମ୍ପର୍କରେ ଆଲୋଚନା କରିବେ ଶ୍ରୀଯୁକ୍ତ ନଟବର ଷଡ଼ଙ୍ଗୀ। ଆସନ୍ତୁ ଆମେ ସ୍ୱାଗତ କରିବା ଶ୍ରୀଯୁକ୍ତ ନଟବର ଷଡ଼ଙ୍ଗୀଙ୍କୁ ଆଜିର କାର୍ଯ୍ୟକ୍ରମକୁ। ନମସ୍କାର।
ନମସ୍କାର।
ଆପଣଙ୍କୁ ଆମେ ଆମର ପଡକାଷ୍ଟ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ଆମେ ଏଥର ଜାଣିବା ପାଇଁ ଚାହୁଁଛୁ ଯେ ପ୍ରକୃତରେ ଯୋଉ ଆମର ଯୋଉ ସମାଜ, ଆମର ଯୋଉ ପରମ୍ପରା, ଆମର ଯୋଉ ସଂସ୍କୃତି ଆଜି ଯାଏ ରହିଆସିଛି, ଖାଦ୍ୟଟା କେମିତି ଯୋଡ଼ି ହେଇଛି ଆମର ଚାଷ ସାଙ୍ଗରେ, ଏବଂ ବିଭିନ୍ନ ସାଂସ୍କୃତିକ ଯୋଉ ପର୍ବପର୍ବାଣି ଅଛି ସେଥିରେ ଯୋଉ ଖାଦ୍ୟ ହଉଛି କେମିତି ପରିବର୍ତ୍ତନ ହେଇଯାଉଛି ବିଭିନ୍ନ ସମୟରେ। ଏବେ ତ ନିକଟରେ ଯାଇଛି ଅକ୍ଷୟ ତୃତୀୟା, କୃଷିର ଗୋଟେ ବଡ଼ ପର୍ବ ବୋଲି କୁହାଯାଉଛି। ଆପଣ କୃଷି ସାଙ୍ଗରେ ମିଶେଇକି ପର୍ବକୁ ଏବଂ ସାଂସ୍କୃତିକ ବିବିଧତାଟା କେମିତି ଓଡ଼ିଶାରେ ଅଛି ସେଇ ସମ୍ପର୍କରେ କିଛି କହିବେ।
ଧନ୍ୟବାଦ। ମୁଁ ଶ୍ରୋତା ବନ୍ଧୁ ମାନଙ୍କୁ ସମସ୍ତଙ୍କୁ ନମସ୍କାର କରୁଛି। ଏଇ ଯୋଉ ଆମର ପର୍ବପର୍ବାଣି ଏବଂ ତା ଦେହରେ ଆମର ଖାଦ୍ୟର ବ୍ୟବସ୍ଥା, ଇଏ ତ ଗୋଟେ ଆମ ଓଡ଼ିଶାର ଗୋଟେ ସ୍ୱତନ୍ତ୍ର ସଂସ୍କୃତି। ମୋର ମନେ ହୁଏ ଓଡ଼ିଶାର ଲୋକମାନେ ଯେତେ ପ୍ରକାରର ଖାଦ୍ୟ ବ୍ୟବସ୍ଥା କରି ଖାଆନ୍ତି, ବୋଧେ ଭାରତରେ ଆଉ କୋଉ ଜାଗାରେ ଏମିତି କରୁନଥିବେ। ଏବଂ ଯାହା ତ କହିଛନ୍ତି ଆମର ଆଗରୁ ଯେ 12 ମାସରେ 13 ପର୍ବ, 13 ପର୍ବ ତ କୁହାହଉଛି, 13 କହିକି ସେଇଟା ବୋଧେ 23 ହବ। ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପର୍ବ, ଗୋଟେ ଚାଷବାସ ତ କରାଯାଏ। ଚାଷ ହଉଛି ଓଡ଼ିଶାର, ଭାରତ ବର୍ଷର 10,000 ବର୍ଷର ସଂସ୍କୃତି। ତ ଓଡ଼ିଶାରେ ସ୍ୱତନ୍ତ୍ର ଭାବରେ ଚାଷର ଗୋଟେ ସ୍ଥାନ ଅଛି, ଏଇଥିପାଇଁ ଯେ ଓଡ଼ିଶାରେ କେତେ ଗୁଡ଼ାଏ ନଈ ଅଛି, ଯୋଉ ନଈର ତ୍ରିକୋଣ ଭୂମି, ବିଶେଷ କରି ଉପକୂଳ ଅଞ୍ଚଳ ଅତ୍ୟନ୍ତ ଉର୍ବର ମାଟି, ଏଠି ବହୁ ପ୍ରକାର ଫସଲ ହୁଏ। ଆଦିବାସୀ ଅଞ୍ଚଳ ମଧ୍ୟ ଓଡ଼ିଶାରେ ସେମାନେ ଭାରି କର୍ମଠ, ଏବଂ ସେମାନେ ଆଦିମ କୃଷି ଜୀବୀ ବୋଲି କୁହାଯାଇପାରେ। ତାଙ୍କରଠୁ ତ ଚାଷ ଆରମ୍ଭ ହୋଇଥିଲା, ସେମାନେ ମଧ୍ୟ ବହୁତ ପ୍ରକାର ଚାଷ କରନ୍ତି। ତେଣୁ ଉପକୂଳରେ ବହୁତ ଚାଷ ସମ୍ପର୍କୀୟ, କୃଷି ସମ୍ପର୍କୀୟ ପର୍ବ ଅଛି, ଆଦିବାସୀ ଅଞ୍ଚଳରେ ବି ଅଛି। ଆମେ ଆଜି ଯୋଉଟା ଆଲୋଚନା କରିବା, ମୁଁ ଯେତିକି ଜାଣିଛି, ସେ ହଉଛି ଉପକୂଳ ଓଡ଼ିଶା କଥା। ଯେ ଆମର ଚାଷଟା ବର୍ଷକର ଯୋଉ ଚାଷ ଯାହାକୁ ଆମେ କହୁଛୁ ଖରିଫ ଆଉ ରବି, ସିଏ ବୈଶାଖ ମାସରୁ ଆରମ୍ଭ ହୁଏ। ଏବଂ ଯାହା କହିଛନ୍ତି ଯୋଉଟା ଆମର ବିହନ ଅକ୍ଷିମୁଠିରେ ବିହନ ଅନୁକୂଳ, ସେଇଠୁ ଆରମ୍ଭ ହେଲା। ଯେ ସେ ଅକ୍ଷିମୁଠି ହଉଛି ଚାଷୀ ପାଇଁକି ଅକ୍ଷୟ ତୃତୀୟା, ଅକ୍ଷୟ ତୃତୀୟା, ସେଇଟା ଏଭଳି କଥା ଯେ ସେଦିନ ଯାହା କାମ କରାଯିବ ସେଟା କ୍ଷୟ ହବ ନାହିଁ। ବିହନଟେ ବିଲରେ ପଡିଲେ ସେଟା ଲୁଣ ହେଇକିରି ଉଠିବ। ତେଣୁ ସେଦିନର ଯୋଉ ପର୍ବ, ସେ ପର୍ବରେ ଆରମ୍ଭ ହେଲା ବର୍ଷକର ଚାଷ। ଲକ୍ଷ୍ମୀ ସାଆନ୍ତାଣୀ ଚାଷୀ ପାଖରେ ଚାଷର ଠାକୁର ହଉଛନ୍ତି ଲକ୍ଷ୍ମୀ। ତ ଲକ୍ଷ୍ମୀଙ୍କୁ ପୂଜା ହବ, ବିହନ ଯୋଉ ବାହାରିବ ସିଏ ପୂଜା ହବ, ତାପରେ ସେମାନେ ଧରିକିରି ବାହାରିବେ ଦାଣ୍ଡରେ। ଦାଣ୍ଡରେ ସେଦିନ ଦେଖିବ ପ୍ରତି ଗାଁରେ 40-50 ହଳ ଚାଲୁଥିବ, ହଳିଆ ସେ ଘର ମୂଳ ବି ଯିଏ ଚାଷୀ ସିଏ ହଳକୁ ନେଇକି ବଢେଇ ବଢେଇ ନଉଥିବ ଆଗକୁ। ପଛରେ ସ୍ତ୍ରୀ ଲୋକମାନେ ଥିବେ, ନୂଆ ପୋଷାକ ପିନ୍ଧିଥିବେ। ଚାଷୀ ଯିଏ ପୋଷାକ ମାନେ କଣ, ଚାଷୀ ଖଣ୍ଡେ ଖଦଡ ଲୁଗା ଖଣ୍ଡେ ପିନ୍ଧିଥିବ, ନୂଆ ଗାମୁଛାଟେ ମୁଣ୍ଡରେ ବାନ୍ଧିଥିବ। ଯିଏ ତାର ସ୍ତ୍ରୀ ଯିଏ ସିଏ ସେମିତି ଖଣ୍ଡେ ନୂଆ ଶାଢୀ, ସେତେବେଳେ ଯୋଉ ଶାଢୀ ଥିଲା ସେଇଭଳିଆ ଶାଢୀ ଖଣ୍ଡେ, ତନ୍ତ ଶାଢୀ ଖଣ୍ଡେ ପିନ୍ଧିଥିବ। ଦୁଇ ଯାକ ଯିବେ, ସେସବୁ କରି ଖତ ବିଲକୁ ନେଇକିରି ହଳ ଆଉ ଅନୁକୂଳ କରିବେ, ଆସିବେ। ମୁଁ ସେ ବିଷୟରେ ବେଶୀ କହୁ ନାହିଁ, କାରଣ ଖାଦ୍ୟ କଥା ତ ପଡୁଛି। ଆସିଲେ ଘରେ କଣ ହବ? ଆସିଲେ ଘରେ ସେଦିନ ଖେଚିଡି ଭାତ ହବ, ଡାଲମା ହବ, କ୍ଷୀରି ହବ, ଖଟା ହବ, ଏସବୁ ହେଇକିରି ପୁଣି ଥରେ ଲକ୍ଷ୍ମୀଙ୍କୁ ପୂଜା କରାଯିବ। ଏବଂ ସେଥିରୁ କିଛି କିଛି ସେ ଗାଈ ବଳଦକୁ ମଧ୍ୟ ଦିଆଯିବ ଏବଂ ଘରର ସମସ୍ତେ ମିଶିକିରି ଖାଇବେ। ସେଇଠୁ ଚାଷ କାମ ଆରମ୍ଭ ହେଲା। ଆରମ୍ଭ ହେଇ ହେଇ ଚାଷ କାମ ସରିବ କେତେବେଳେ? ମାନେ ଗୋଟେ ସବୁ ଚାଷ ତ କେତେବେଳେ ସରିବନି, ଏଇ ବିହନ ପର୍ବଟା ସରିବ କେତେବେଳେ ନା ରଜ ବେଳକୁ ସରିଯିବ। ରଜ ତିନି ଦିନ ଯିଏ ସିଏ ଚାଷୀର କାମ ସରିଯାଇଛି ସବୁ, ତେଣୁ ସିଏ ମଉଜ କରିବ। ମଉଜ କଣ? ଖାଲି ସେଇ ସହରିଆ ଲୋକଙ୍କର, ବାବୁ ଲୋକଙ୍କର ନା? ଚାଷୀ ଯେତେ ମଉଜ କରନ୍ତି ସେମାନେ ମଧ୍ୟ ସେତିକି କରୁନଥିବେ। ଚାଷୀର ପ୍ରତି ସମୟରେ କିଛି କିଛି ଆନନ୍ଦ ଉଲ୍ଲାସ, ପର୍ବ ପର୍ବାଣି, ଯାନି ଯାତ୍ରା, ବାଜା ନାଚ ଗୀତ ଏସବୁ ରହିଛି। ଆଉ ସେଗୁଡା ତ କହିଲେ ବହୁତ ହବ, ତେଣୁ ସେଇ ଯୋଉ ରଜ ରଜଟା ଆସିଯାଏ।
ମୁଁ ଗୋଟେ ପ୍ରଶ୍ନ ପଚାରିବି, ଯେ ଆପଣ କହିଲେ ଅକ୍ଷି ତୃତୀୟାରେ ଅକ୍ଷି ମୁଠି ବିହନ ବୁଣିବ, ଆପଣ ଯୋଉ ସରିଯାଏ କହିଲେ, ରଜ ଭିତରେ ବୁଣିବା କାମଟା ଆଗରୁ ସରିଯାଉଥିଲା, ସେଇଟାକୁ କହୁଛନ୍ତି ବୁଣାବୁଣିଟା ସରିଯାଇଛି?
ବୁଣାବୁଣି ସରିଯାଏ। ଆଉ ବୁଣାବୁଣି ସରିଗଲେ ଗୋଟେ ବଡ ପର୍ବ ସରିଗଲା ଚାଷୀର।
ଆଜ୍ଞା,
ବିହନ ପଡିଗଲା ବିଲରେ, ବର୍ଷା ଅସରେ ହବ ତ ଅଗାଡି ଫୋଡ ଗଛ ହବ, ତାପରେ ବେଉଷଣ ହବ, ସେ ତ ପରବର୍ତ୍ତୀ କଥା ସବୁ। କିନ୍ତୁ ରଜ ବେଳକୁ ଏଇ ଯୋଉ ଜ୍ୟେଷ୍ଠ ମାସ, ରଜଟା ଜ୍ୟେଷ୍ଠ ମାସରେ ପଡେ ଏବଂ ରଜ ସଂକ୍ରାନ୍ତି ସେ ପ୍ରାୟ ଜୁନ ମାସରେ ପଡେ। ଆଉ ଜୁନ 13, 14, 15, 16 ଏଇଭଳି ଭାବରେ ପଡେ। ପ୍ରାୟ ସମୟରେ 14 ପଡେ। 14 ହଉଛି ପହିଲି ରଜ, 15 ହଉଛି ସଂକ୍ରାନ୍ତି, 16 ହଉଛି ବୁହିନଣ, 17 ହଉଛି ଠାକୁରାଣୀ ଗାଧୁଆ। ରଜ ଚାଷୀର ପର୍ବ, ରଜ ଝିଅମାନଙ୍କର ପର୍ବ, ରଜ ଘରର ସ୍ତ୍ରୀ ଲୋକମାନଙ୍କର ବି ପର୍ବ। ତେଣୁ ସମସ୍ତେ ଏଥିରେ ପିଲା ଛୁଆ ଅଣ୍ଡା ବଚା ସେଗୁଡ଼ିକ ସମସ୍ତେ ଏଥିରେ ସଂଲଗ୍ନ ହେଇଯାନ୍ତି। ତେଣୁ ରଜ ଯୋଉଟା ସେଇଟା ଗୋଟେ ଯାର ଚାଷୀ ଘରେ ଗୋଟେ ମହଣ୍ଡା ପର୍ବ। ମହଣ୍ଡା ମାନେ ଯୋଉଟା ସବୁଠୁ ଆଗରେ ଥାଏ, ମହଣ୍ଡା ପର୍ବ। ତ ରଜ ହବା ପାଇଁ 8 ଦିନ ଠାରୁ ସବୁ ପ୍ରସ୍ତୁତି ହବ। କଣ ପ୍ରସ୍ତୁତି ହବ? ପ୍ରସ୍ତୁତି ହବ ଚାଉଳ, ଅରୁଆ ଚାଉଳ କୁଟା ହବ, ଗୁଣ୍ଡ ହେଇକିରି ରହିବ। ନା ନା କୁଟା ହବନି, ଚୁଡ଼ା ହବ, ଚୁଡ଼ା ହବ, ଚୁଡ଼ା ହବ ଚକିରେ, ଗୁଣ୍ଡ ହେଇକି ରହିଲା। ଏକ ପକ୍ଷିଆ ଉଷୁନା ଚାଉଳ ସିଏ କୁଟା ହେଇକିରି ରହିବ, ପାଣି ପଡ଼ିବନି, ପାଣି ପଡ଼ିଲେ 2-4 ଦିନ ରହିଲେ ଖରାପ ହେଇଯିବ, ପୁରା ଢିଙ୍କିରେ ସେ କୁଟା ହେଇ ରହିବ। ଉଆ ପକ୍ଷିଆ ତାକୁ ଏକ ପକ୍ଷିଆ ରୁହେ। ଉଆ ପକ୍ଷିଆ, ଉଆ ପକ୍ଷିଆ କଣ ନା, ଉଷୁମା ଯେତେବେଳେ ଧାନ ହୁଏ 2 ଥର ହୁଏ, ଥରେ ତାକୁ ବଫାନ୍ତି, ତାପରେ ତାକୁ ଉଷାନ୍ତି। କିନ୍ତୁ ଉଆ ପକ୍ଷିଆ ପରା ସେ ଉଷୁନା ନୁହେଁ କି ଉଆ ନୁହେଁ, ସେ ଥରେ ମାତ୍ର ବାମ୍ଫିଗଲା, ତାପରେ ପାଣିରେ ତାକୁ ଇଏ କରିଦେଇକିରି, ନାଇଁ ଥରେ ତ ପାଣିରେ ବତୁରେଇଥିବେ, ବାମ୍ଫେଇ ଦେଇକିରି କାଢ଼ିଦେବେ, ଫାଟିବା ଯାଏ ବି ରହିବା ଦରକାର ନାହିଁ। ସେଇଆକୁ ବାହାର କଲେ, ଶୁଖେଇଲେ, କୁଟିଲେ, ଯାହା ଚାଉଳ ବାହାରିଲା, ସେ ଚାଉଳଟା ଯିଏ ସେ ଅରୁଆ ଭଳିଆ ଦେଖାହଉଥିବ, ଉଷୁନା ଭଳିଆ ଦେଖାହଉଥିବ, ସେଇ ଗୋଟାକ ଏଣ୍ଡୁରି ପିଠା ପାଇଁ ସବୁଠାରୁ ଭଲ। ତେଣୁ ରଜରେ ଏଣ୍ଡୁରି ପିଠା ହବ। ଆଉ ତ ରଜ ଭିତରେ କିଛି ହବ ନାହିଁ, ସବୁ ଆଗରୁ ସଜବାଜ ହଉଛି, ତେଣୁ ଇଏ ରହିଲା ସେଇକିରି। ଆଚ୍ଛା, ରଜରେ ପାନ ଗୁଆ ହେଲା ଗୋଟେ ବଡ କାମ, ରଜ ପାନ। ତେଣୁ ଗୁଆ ଆସିବ, ସେ ବମ୍ବେଇ ଫଳ ଗୁଆ, ତାକୁ ସବୁ ଘରର ସ୍ତ୍ରୀ ଲୋକମାନେ କାଟିକିରି ଗୁଣ୍ଡ କରିକିରି ରଖିବେ। ଚୁଆ ପକା, গুণ্ডি হব ধনিয়া বাইগানি তার চুয়া দিয়া হইতব সে গোটে গুণ্ডি হব বাসুথব সে অতর এ অতর কৌচি খৈর খৈর কে অর্ডিনারি খৈর হব না কর খৈরটা যে আসিথব সে যে কিয়া ফুল কেতকি ফুল কেতকি ফুল সে কেতকি ফুল যেমিতে হলে খোঁজা হয়ে আসিথব কেতকি ফুল তো সেত হয়ে যাইতব আউ রজ বেড়ে কু সে কেতকি ফুল সে হব ইয়ে কন সে গুন্ডি গুয়া আউ গোটে কন কহিলি গুয়া গুন্ডি খৈল যে সে খৈল বজারু কিনিকি তাকে রাঁধি দেবে সে তরলি যাব তরলি গলে তা দিয়ে কেতকি ফুলটার পাখুড়া সব লগাইকি গোটিয়ে উঠেকি বাঁধিকি রখবে সে যেতবে শুখি তাকে ফের শুখাইবে শুখিকি রহিলা এসব আগু রহুছে না সজবাজ আসবে গোটে যেমনি হব না সে রহি সমাজে টক টক চরচর কলে সে হব নি কিছু ভাগ সে গোটে রহিলা মুড়ি চাউল হইতব মুড়ি চাউল তার গোটে বাগ অছি ইয়ে যেমন অল্প উষুয়া মুড়ি চাউল দি টাণ উষুয়া থরে উষুয়া হব বম্পা হব ফাটিগলা ভালিয়া বম্পা হব সে পাণে বতুরলা তার দিনক পরে সে পুড়ি সিঝিব বা উষুয়া হব সে যেমন ফাটি যাব উপর সব ভাত ভালিয়া সেইটা শুখা হব সেইপাই পুরো ধান অছি আরে চাষী পুরা সব করছি তা পাখে সব অসি সে সবুঠ ভালো কর্মটা সে গোটা করব চম্পা ধানের হব নইলে ইয়ে ধান চম্পা রত্নচুড়ি ধানের হব টিকে লম্বা লম্বা ধান ইয়ে সব শীতরে সে চাউল হইথব স্বতন্ত্র সে চাউলকু মুড়ি চাউল কুযায় সে স্বতন্ত্র হয়েকি রহিথব রয়েছি সুখী সাখী রয়েছি তাপরে মুড়ি ভজা হব আচ্ছা এই যে মুড়ি ভজা চুনা কুটা করিবা এসব ঘরর শাশু মানুষ কোটি বৌ মানুষ এই মানে টিকে বয়স্কা স্ত্রী লোক সেই মানে করবে যে ঘরে বহু অছি শাশু অছি শাশুর এসব কাম সেসব করিকি রখিলা রজ যৌদিন হব গুড় আনিকি রখিদব আগুরু সব তো যোগাড় হব না গুড় রহব পিঠা হব চিনি তো আগে সেতে নথলা তথাপি চিনি হয়েগল তো প্রায় চিনি পঞ্চাশ বর্ষ আড়ু চিনি হয়েগলি তো চিনি আনি রহব নড়িয়া তো গাঁরে ঘরে ঘরে নড়িয়া শুখিলা নড়িয়া দরকার ঝড়া শুখিলা নড়িয়া ঝড়া শুখিলা মানে যে পানি অল্প থব কিন্তু থব পানি ক্রুড় হয়ে নথব সেইভাবে নড়িয়া নড়িয়া গোটে ঘরে রজ দিয়ে খুব কমরে চারিনা খেলে দরকারে কোণ পাই দরকার সব ভিন্ন ভিন্ন কথা আছে আমি কহিবা নড়িয়া রখিথব সজলা হচ্ছে সব পুরা জিনিস নড়িয়া রহব আচ্ছা পান গুয়া তো হয়ে গলা পান পান তো আসব পান তো সব ঘরে নথাই পান চাষী অল্প থাকে তেমন পান যে যার আনিথে চাষী গোটু আনবে না হাট বজার আনিকি রখিথে মহতা পান বড় বড় পান হইথব সে পান ভঙ্গা হব ঝিও মানে যাবে পান খাইবে ধরিকি যাইথবে তাকে শাগ মানুষ বাটিবে ঘরে থব বহু পান ভাঙিবে যে কুড়া মহিত আসবে রজরে তো কালি কুড়া মহিত যা আসিয়া হয়ে বুলবা সে কথাটা হাউসে বুলুচ্ছেন পুরা সমস্তে আনন্দে তেমন যা আসবে তাকে পান সব পকেটে পকাই দেব বউ আশু কহবা যাই যাবি সে তো সব চাট ঘর পিলা চাট পাঠ ঘর পিলা পাঠ যে কথা কহতি সে তা বাপ ঘর সব শিখিকি আসিথব ঝিও আউ অবশ্য সেইটা মু পছন্দ করি কবু না এই কারণ সেই মানে এ বৌগুড়া বহুত খটাতে নিজে খটি থাকে তো তেমন তাঁর বৌক খটাতে সে গোটা অলগা কথা সেটা তো ঝিও মানুষ আমার ভারতের সে মানে গোটে প্রকার পরিবারে তাঁর শাশু থবা যায় বৌ সে গোটে প্রকার শ্রমিক ভাল কাম করে সে অলগা কথা মু সাড়ু যাও নাই আসব রহিলা
আজ্ঞা
ଆଉ ଏସବୁ ହେଲା ମୁଢି ଭଜା ହେଇଯିବ ଆଗ ଦି ତିନି ଦିନ ଆଗରୁ ମୁଢି ଭଜା ହେଇଗଲା ଲିଆ ଭଜା ହବ ଲିଆ କଣ ମଥୁରା ଧାନ ହଉ ଆଉ ନହେଲେ ଡାଳି ପୋହଳା ଧାନ ହଉ ଯିଏ ଟିକେ ଭଲ ଲିଆ ଫୁଟେ ମୟୂରକଣ୍ଠିଆ ଏମିତିକା ସବୁ ଅଛି ନାଲି ମଟର ଜାମାଇ ଲଡୁ ଏମିତିକା ସବୁ ଧାନ ଅଛି ଯିଏ ମୁଢି ଭଲ ଫୁଟେ ଏ ଲିଆ ଭଲ ଫୁଟେ ତ ସେ ଧାନ ତ ଚାଷୀ ଘର ତ ସବୁ ତ ଅଛି ବାରମ୍ବାର ଧାନ ହେଇକି କୋଉଠି ବଜାରକୁ ଯାଉଛି ଏରିଆକୁ ସବୁ ତାର ଅଛି ଯୋଉ ଗୁଡ଼ କଥା କହିଲି ତାର ତ ଭାରି ତଳେ ଭଡ଼ାରେ ଗୁଡ଼ ପ୍ରତି ଘରେ ଆଠ ଦଶ ଭଳା ଗୁଡ଼ ଥୁଆ ହିଁ ଥବ ସେ ତଳକୁ ତ ଗୁଡ଼ କେତେବେଳୁ ହେଇଗଲାଣି ନା ଗୁଡ଼ ପ୍ରାୟ ଡିସେମ୍ବର ଜାନୁଆରୀ ମାସରୁ ଆକୁ ପେଡ଼ା ହେଇଯାଇଥାଏ ତାର ଗୁଡ଼ ତ ରହିଛି ତା ପାଖରେ ଏହାକୁ କଲା ଏ ହେଲା କଣ ହେଲା ଉଖୁଡ଼ା ଧାନ ହେଲା ବର୍ତ୍ତମାନ ଦି ତିନି ଦିନ ଆଗରୁ ମୁଢି ଭଜା ହବ ଲିଆ ଭଜା ହବ ଲିଆ ଭଜା ହବ ଲିଆ ଭଜା ଛଡ଼ା ହବ ଗୋଟେ ଲିଆ ଛଡ଼ା ଥାଏ ଆଜିକାଲି ମୁଁ ଏଇଟା କାହିଁ କହୁଛି ଯଦି କୋଉ ଝିଅମାନେ ଶୁଣୁଥିବେ କି ପୁଅମାନେ ଶୁଣନ୍ତି ଗୋଟେ ଲିଆ ଛଡ଼ା କଣ ବି ସେ ଜାଣିପାରିବେ ନାହିଁ
ମୁଁ ତ ଜାଣିପାରୁନି
ସେ ଗୋଟାଏ ଥବ ବଡ ହେଇକିରି ଭୋଗେଇ ଭଳିଆ ବଡୁଟେ ତା ଦିହ ଯାକ କଣା ଥବ ବାଉଁଶ ପାତିଆରେ ସେ ହେଇଥବ ଯେ ତା ଦେହରେ ଯୋଉ ଭଜା ଲିଆ ତାକୁ ତୁ ଗଦେଇଦବ ପକେଇକିରି ତାକୁ ହାତରେ ଘସିବ ହାତରେ ସେ ଲିଆଟାକୁ ଧାନଟା ତ ଲିଆରେ ଲାଗିଥବ ସେ ଧାନ ସେ କଡା ବାଟେ ଖସିଯିବ ସେ କଡାଟା ଏଡ଼ିକିଟା ହେଇଥିବ ଯେ ଧାନ ଚୁପାଟା ଖସିଯିବ କିନ୍ତୁ ଲିଆଟା ଯିବ ନାହିଁ ତାହେଲେ ଲିଆଟାରୁ ଧାନ ଅଲଗା ହୋଇଗଲା କହିଲୁ ତ ସିଏ ରହିଲା ବର୍ତ୍ତମାନ କଣ ହବ ମୁଢି ଭଜା ହେଲା ମୁଢି ଭଜା ସେ ଗୋଟେ ମୁଢି ଭଜା ପାଇଁ ଗୋଟେ ହାଣ୍ଡି ବସିବ ମୁଢି ହାଣ୍ଡି ବଡ ବାଣ୍ଡି ତା ଦେହରେ ବାଲି ପଡିବ ଗରମ ହବ ସେଠୁ ଘଣ୍ଟେ ଘଣ୍ଟେ ଚାଉଳ ପଡିବ ଚାଉଳ କଣାକ ପଡିବ ସେ ଚାଉଳ ଦିହରେ ଯେତେବେଳେ ଭାଜିବା ଆଗରୁ ଟିକେ ଲୁଣ ଗୋଳେଇ ଦିଆଯିବ ମୁଢିର ଟେଷ୍ଟ ଆଣିବା ପାଇଁକି ସେ ଚାଉଳ ଦିହରେ ଟିକେ ଲୁଣ ଗୋଳେଇ ଦିଆଯିବ ଟିକେ ପାଣି ଦେଇକିରି ଓଦା ହବ ଲିଆ ପଇସା ଇଏ ପଡିବ କଣ
ଲୁଣ ପଡିକି
ଲୁଣ ପଡିବ ଲୁଣ ପଡିକି ରହିଲା ତ ଲୁଣ ପଡିକି ରହିଲା ଯେତେବେଳେ ତାକୁ ସେ ଭାଜିଲେ ଖଡିକା ଖଡିକା ତ ଘରେ ଘରେ ଅଛି ଖଡିକାରେ ତାକୁ ଭାଜିଲେ ସେ ଏଇଟା ଶାଶୁର କାମ ମୁଢି ଭାଜିଲା ଶାଶୁର କାମ ହେଲେ ବି ମୁଢି ସେଇଠି ଥବ ବୋଉ ସେଇଠି ଥବ ଚୁଲି ଜାଳୁଥବ ଆଉ ଇଏ କରୁଥବ ସେ ଯାହା ହଉ ମୁଢି ଭଜା ହେଲା ମୁଢି ଭଜା ହେଲେ ମୁଢି ତ କାଳେ ବାଲି ଲାଗିଥବ ତାକୁ ଟିକେ କୁଲାରେ ପାଛୁଡା ପାଛୁଡି କରିଦେଲେ ବାଲି ଟିକେ ଟିକେ ଥବ ତଳେ ରହିଯିବ ଉପରୁ ଉପରୁ ମୁଢି ରହିଲା ମୁଢି ରହିଲା ଲିହା ରହିଲା ନଡ଼ିଆ ଭଙ୍ଗା ହବ ଏଇ ଚାରିଟା ନଡ଼ିଆ ଭଙ୍ଗା ହବ ନଡ଼ିଆ ଭଙ୍ଗା ହିଁ ପାତି ହବ ପତଳା ପତଳା ପାତି ହବ ମୁଢି ସବୁ ମୁଢି ଉଖୁଡ଼ା ହବ ନାହିଁ କିଛି ମୁଢି ରହିବ ମୁଢି କିଛି ମାନେ ଗୋଟେ ଗୋଟେ ଘରେ ଯେତେ ଗରିବ ଲୋକ ହଉ ପଛକେ ଦଶ ଗଉଣୀ ମୁଢି ଦଶ ଗଉଣୀ ମୁଢି ମାନେ କେତେ ହବ ଦଶ ଗଉଣୀ ମାନେ ଗଉଣୀକୁ ମୁଢି ଗଉଣୀଟା କିଲେ କିଲେ ବାରଶହ ହବ ପନ୍ଦର କିଲୋ ଖଣ୍ଡେ ମୁଢି ଅନୁମାନ କର ଗୋଟେ ଟୋକେଇରେ ଟୋକେ ଆଉ ପାଞ୍ଚ ଗୁଣିଆ ସାତ ଆଠ ଗୁଣିଆ ଟୋକେଇରେ ଟୋକେଇ ସାତ ଆଠ ଗୁଣିଆ କଣ ଜାଣିପାରୁଛନ୍ତି କେହି ଗଉଣୀ 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 ବାହୁଡି ତ ନାହିଁ ସବୁ ତ ଗଲା ଆଉ ଆମେ ତ ଭାରି ଯୋଗ୍ୟ ହେଇଗଲୁ ଆଉ ଟ୍ରାକ୍ଟରରେ ଚାଷିଲୁ ସାର ପକେଇଲୁ ଔଷଧ ପକେଇଲୁ ବିଷ ଚାଷ କଲୁ ଆଉ ଏଗୁଡାକ କୁଆଡେ ରହିବ ଆଉ ସେ ଯାଉ ସେ ନଡ଼ିଆ ପାଟି ହିଁ ରହିଲା ସେଇଠୁ ଗୁଡ଼ ପଡିବ ଆଉ ଉଖୁଡ଼ା ହାଣ୍ଡି ଅଲଗା ସେ ଉଖୁଡ଼ା ହାଣ୍ଡି ଆସିବ ବସିବ ତା ଦେହରେ ଗୁଡ଼ ପଡିବ ଗୁଡ଼ ପାଗ ହବ ଗୁଡ଼ ପାଗ ହବ କଣ ଗୁଡ଼ଟା ତା ଦେହରେ ତରଳି ଯାଇକି ଯେତେବେଳେ ଫୁଲିବ ଭୁରୁଭୁରୁ ଭୁରୁଭୁରୁ ହବ ସେ ମା ମାନେ ଜାଣିବେ ଯେ ପାଗ ହେଲା ସେଇଠୁ ତା ଯଦି ସେ ନହେଲେ ତରବରିଆକି ପକେଇଦବ ସେଥିରେ କିଛି ପାଣି ଔଷଧ ଥାଏ ସେ ମୁଢିକି ସିପେଇ ଦବ ତେଗୁଳ ପାଗ ହେଲା, ତାପରେ ମୁଢି ପଡିଲା, ମୁଢି ପଡିକିରି ଚଟୁଥବ, ଚଟୁ ତଳ ଉପର ତଳ ଉପର କରି ପକଉଥିବେ, ଚଟ ଚଟ କିଛି କରି ପକଉଥିବେ, ଏ ମୁଢି ହେଲା, ମୁଢି ଉଖୁଡା ଥାଏ ହେଲା, ସେ ମୁଢି ତ ନୁହେଁ, ମୁଢି ଉଖୁଡା ହେଲା, ପାତି ତାରି ଦେହରେ ପଡିଯାଇଥିବ, ପାତି ପ୍ରଥମେ ପଡିଯାଇଥିବ ସେ ଗୁଡ ସିଝିଲା ବେଳେ, କାରଣ ପାତିରେ ଯୋଉ ପାଣି ଅଂଶ ଟିକେ ଥବ ସେଇଟା ମଧ୍ୟ କମିଯିବ, ଜରିଯିବ, ତେଣୁ ସିଏ ହେଲା ଟିକେ ଯଦି ଅଛି ଗୋଲମରିଚ ତୁମ ପାଖରେ ଜୁଆଣି ଜୁଆଣି
ଜୁଆଣି
ଗୁଜୁରାତି ଏମିତି ଟିକେ ପକେଇ ଦେଇଥିଲେ ସୁନା କରି ସେ ମୁଢିଟାର ଖୁସ୍ପେଇ ବାହାରିବ ଆଉ, ମୁଢି ଉଖୁଡାର ସେ ମୁଢି ଉଖୁଡା ହେଲା, ସେ ବାହାରିଲା, ବାହାରିଲା ପରେ ସେଥିରୁ ସବୁ ଗୁଡାକ ରହିବନି ଉଖୁଡା ହେଇକିରି, ସେଥିରୁ କିଛି ମୁଆଁ ତିଆରି ହବ, ଛୋଟ 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 ମୁଆଁ ମାନ ପିଲାକୁ ଗୋଟେ ଗୋଟେ ଧରେଇଦେବେ, ସେ ମୁଆଁ ହେଲା, ପିଲା ଦାଣ୍ଡକୁ ବୁଲିବାକୁ ଯାଉଥିବେ ଗୋଟେ ମୁଢି ମୁଆଁ ନେଇ ଯାଉଥିବେ, ଇଏ ଗୋଟେ ଡିଜାଇନ କାମ, ତାପରେ ଖଇ, ଖଇ ମଧ୍ୟ ସେମିତିକା ପାଗ ହବ ଗୁଡ଼, ସେମିତି ପାଣିରେ ଗୁଡ଼କୁ ପକେଇକି ଦେଖାଯିବ ଯେତେବେଳେ ସେ ଟାଣ ହେଇଯାଉଛି ସେ ପାଗ ଠିକ ହେଲା, ଏଇସବୁ ମସଲା ମଧ୍ୟ ଖଇରେ ପଡିବ, ନଡ଼ିଆ ପାତି ପଡିଲା ଆଉ ଖଇକି ମୁହିଁ ଦେଲେ ତାପରେ ସେ ହେଇଗଲା ଉଖୁଡା ହେଇଗଲା, ଟିକେ ଗୁଡ଼ ଅଧିକା ଦେବାକୁ ପଡିବ ଆଉ ଉଖୁଡାଟା ଯେମିତି ଦେଖାଯିବ ନାଲି ଆଉ ହବ, ବେଳେବେଳେ ସେ କଣ କରନ୍ତି ଆମର ସ୍ତ୍ରୀମାନଙ୍କୁ ସବୁ ବହୁତ କଥା ମାଲୁମ, ସେ କଣ କରନ୍ତି ବେଳେବେଳେ ଟିକେ ଚୁନ ତା ଦେହରେ ପକେଇ ଦିଅନ୍ତି, ଗାଈ ପକେଇ ଦିଅନ୍ତି, ସେ କଣ କହନ୍ତି ତା ଦ୍ଵାରା ଖଇଟା ଟାଣ ହବ ଉଖୁଡାଟା,
ଓହୋ ଆଚ୍ଛା,
ଯାହା ହଉ ସିଏ ହେଲା, ସେଇ ଯୋଉ ବାହାରିଲା ସେଥିରୁ କେତେ ଗୁଡିଏ ମୁଆଁ ହେଲା, କେତେ ଗୁଡିଏ ଖାଲି ରହିଲା, ଯୋଉ ଇଏ ରହିଲା ମୁଢି ରହିଲା ଖାଲି, ଆଉ ଯୋଉ
ଖଇ ରହିଲା ଖାଲି,
ଖଇ ରହିଲା ଖାଲି, ସେ ସେମିତି ରହିଲା, ସେଇଥିରୁ ପୁଣି ହବ ମୁଢିରୁ କିଛି ଖଇରୁ କିଛି ଉଖୁଡାରୁ କିଛି ମିଶିକିରି ସେ ମୁଢି ଉଖୁଡା ଗୋଟେ ମିଶାଣ ହେଇଗଲା, ଆଉ ଖାଲି ମୁଢି ରହିବ, କେତେ ପ୍ରକାର ବାଗ ହଉଛି, ଗୋଟା ଗୋଟା ବାଗ, ଗୋଟା ଗୋଟା ବାଗ, ଖାଇବା ତ କଥା, ଖାଇବା ବାଗରେ ଓଡ଼ିଆକୁ କେହି ପାରିବେନି, ତେଣୁ ଓଡ଼ିଆ ତା ମହକ ଜାଣିଥିଲା, କରୁଥିଲା, ଖାଉଥିଲା, ସେଇଟା ହେଇଗଲା, ତ ଇଏ ରେଡ଼ି ହେଇକି ରହିଗଲା। ତାପରେ ଆଗ ଦିନ ରାତି, ରାତି ହେଲେ ରଜର ସବୁଠାରୁ ବଡ଼ ପିଠା କାମ ହଉଛି ପୋଡ଼ ପିଠା,
ଆଜ୍ଞା
ପୋଡ଼ ପିଠା, ପୋଡ଼ ପିଠାର ଭାରି ଇଏ ତାର ଧନ୍ଦା ବହୁତ, ଚାଉଳ ତ ହେଇଯାଇଛି, ଚାଉଳ ଚୁନା ହେଇଛି, ସେଇ ନଡ଼ିଆ ହବ, ନଡ଼ିଆ ପାତି ହେଇ ହବ, କେତେଟା କୋରା ହେଇକିରି ହବ, କାରଣ ଘରେ ଯୋଉମାନେ ବୁଢା ଲୋକ ଥିବେ କି ବୟସ୍କ ଲୋକ ଦାନ୍ତ କମିଯାଇଛି ସେ ପାତି ଖାଇପାରିବେ, ପାତିଟାକୁ କାଢି ଦଉଥିବେ, ବିରକ୍ତ ହେବେ କଣ କରୁଛନ୍ତି, ତେଣୁ ନଡ଼ିଆ କୋରା ହେଇକିରି ବି ତା ଦେହରେ ପଡିବ, ନଡ଼ିଆ କୋରା ହେଇକି ରହିଲା, ଅଦା ଟିକେ କଟା ହେଇକି ରହିବ, ମସଲା ସବୁ ମସଲା ରହିଲା, ଗୁଜୁରାତି ଡାଲଚିନି କଣ ଲାଗିବ ନା, ଗୁଜୁରାତି
ଗୋଲମରିଚ,
ଗୋଲମରିଚ ହେଲା ତାର ବଡ଼ ଇଏ ହେଲା, ଏସବୁ ସଜଡ଼ା ହେଇକି ରହିଲା, ସବୁ ରହିବ ଆଗ ପାଖରେ ରହିଲା, ସେ ପୁଣି ସେଇଠୁ ହବ କଣ, କଦଳୀ ପତ୍ର କିଛି ଆସିଥବ, କଦଳୀ ପତ୍ର ଘରେ ଆଗ ରୋଷେଇବାସ ହେଇଗଲା, ଖାଇବା ପିଇବା ସରିଗଲା, ତାପରେ ପିଲା ପୁରୁଷ ଲୋକ ସିଏ ଏଗୁଡାକ ଧାର ଧାରନ୍ତିନି, ସେ ଶୋଇଲେ ପୁରୁଷ ଲୋକ ଖାଲି ଯୋଗେଇ ଦେଲେ ଜିନିଷ, ଆଉ ମାଇପେ କଣ କଲେ ନ କଲେ ତାଙ୍କର ସେଥିରେ ନାହିଁ, ଯଦି କଣ ଭୁଲ ଭଟକା ହେଇଥିବ ସକାଳୁ ତାଙ୍କର ଫଳ ଦେଖେଇବେ, ସେ ବେଳେ ଅଲଗା, ତ ସେଇଠୁ ସ୍ତ୍ରୀ ଲୋକମାନେ ଲାଗିଲେ, ଯେତେବେଳେ ଶାଶୁ ଲଗେଇ ଲାଗୁଛି ବୋହୁଟି ରହିବ, ସେଠି ବୋହୁ ରହିବ ସରିବା ଯାଏ, ତ ଏମିତି ହେଇକିରି ସେ ହବ, କଣ ହବ ପୋଡ଼ପିଠା ପାଇଁ ଖଳି ହବ, ଖଳି ହାଣ୍ଡି ଗୋଟେ ବଡ ହାଣ୍ଡି ଥବ, ସେ ହାଣ୍ଡିରେ ପାଣି ଦିଆହବ, ଗୁଡ଼ ପଡିବ, ଗୁଡ଼ ଫେଣ ହବ, ଏସବୁ ହବ, ପାଣି ଅଳ୍ପ ମାପରେ ଦିଆ ହେଇଥିବ, ତାପରେ ଏସବୁ ଯୋଉ ଚୁନା କୁଟା ହେଇଛି, କୁଟା ହେଇନି ଚୁରା ହେଇଛି, ସେଇ ଚୁନା ଅନୁମାନରେ ସେଥିରେ ଦିଆଯିବ। ଏବଂ ତା ସହିତ ଏଗୁଡାକ ନଡ଼ିଆକୁ ପକେଇ ଦେଇଥିବେ ଆଗରୁ, ଆଉ ମସଲା ମସଲି ପଛରେ ପକେଇଲେ ହବ। ପକେଇ ଦେଇ ଗୋଳାଗୋଳି କରିଦେବେ, ଗୋଳେଇ ଗାଳେଇ ବାହାରିଲା, ଯେତେବେଳେ ସିଝିଯିବ ହାତରେ ଦେଖିବେ ପାଣିଆ ହେଇଗଲେ ସେଟା ପୋଡ଼ ପିଠା ବେଳକୁ ଭଲ ସିଝିବନି, ତା ଦୁଆ ରହିବ। ଆଡ଼େ ଟାଣ ହେଇଗଲେ ସେ ମଧ୍ୟ ହବନି, ଟାଣ ହେଇଯିବ, ଅବାଗିଆ ହେଇଯିବ। ତେଣୁ ତାର ପାଗ ଯୋଗ ଦେଖିବ, ସେ ଡାକ୍ତର ସେ ହଉଛନ୍ତି ସେଇ ଶାଶୁ ମାନେ, ସେ ତାକୁ ଠିକ ଠାକ କଲେ ତ ସେ ଓଲା ହେଲା। ଓଲା ହେଲା ପରେ କଣ ହବ, ତେଲୁଣି, ସେ ତେଲୁଣି ଆଉ ନାହିଁ, ତେଲୁଣି ତ ନାହିଁ, ଆଉ ଯୋଉଠି ବା ଛୋଟ ଛୋଟ ତେଲୁଣି ଅଛି, ସେ ଯୋଉ ତେଲୁଣି ପୋଡ଼ପିଠା ତେଲୁଣି, ସେ ତେଲୁଣିଟାର ବ୍ୟାସ, ବ୍ୟାସ କହୁଛି ଗୋଟେ ମ୍ୟାଥମେଟିକାଲ କଥାଟେ, ସେ ବ୍ୟାସଟା ପ୍ରାୟ ହଁ ଫୁଟେ ହବ, ଫୁଟେ କି 15 ଇଞ୍ଚ ହବ, ବିରାଟ ସମସ୍ତଙ୍କର ସମାନ ନୁହେଁ। ମୁଁ ଆମ କଥା କହୁଛି, ଆମର ଗୋଟେ ବଡ ହୁଏ, ବହୁତ ବଡ ପରିବାର ବୋଲିକିରି, ଯାହାର ଟିକେ ଅଭାବ କଥା ତାଠୁ ଛୋଟ ତେଲୁଣି ଅଛି କରିବ, ବା ସେଇ ବଡ ତେଲୁଣିରେ ଅଳ୍ପ କିଣି ଦବ, ହବ। ସେ କଣ ହବ, କଦଳୀ ପତ୍ର ପଡିଲା ତେଲୁଣିର ତଳେ, ତାପରେ ତା ଉପରେ ଟିକେ ଘିଅ ହାତରେ ଚଳିଯିବ। ଆଡ଼େ ଯୋଉ ଇଏ ହେଇଛି ଖଡ଼ି ହେଇଛି, ସେ ଖଡ଼ିରେ ଟିକେ ନିଉପରେ ଦିଆ କରି ଘିଅ ପକେଇକିରି ଚକଟିବାକୁ ପଡିବ। ସବୁ ଘରେ ତ ଗାଈ ଥାଏ ସେତେବେଳେ, ଆଉ ସେତେବେଳେ ତ କ୍ଷୀର ବେପାର ନଥିଲା ଆଜିକାଲି ଭଳିଆ। ଆଜି ଯେ 10 କିଲୋ 15 କିଲୋ ଯାହା ଘରେ କ୍ଷୀର ହଉଛି, ତାର ଚା ପାଇଁ ନାହିଁ କ୍ଷୀର, କି ତା ପିଲା ପିଇବା ପାଇଁ ନାହିଁ, ସୋସାଇଟି କି ଆସିଲା କି ମେୟର ଆସିଲା ସେ ବାଟି ଦେଲା ପଇସା, ଏବେ ତ ଖାଲି ପଇସା ଉପରେ କଥା ଆଉ, ତେଣୁ ଖାଇବା ଯାଏ କୋଉ ଯାଏ ଯାଉଛି। କିନ୍ତୁ ସେତେବେଳେ ତ କ୍ଷୀର ଏମିତି ବିକ୍ରି ଟିକି ନଥିଲା, ବଜାରରେ ଯିବା ଆସିବା ଏସବୁ ନଥିଲା କ୍ଷୀରର, ତେଣୁ କ୍ଷୀରଟାର କାମ ହଉଛି ଘରେ ଯାହା ପିଆ ପିଇ କରିବେ, ମା ମାନେ ତାକୁ ସିଝେଇକିରି ସେ ସର ଟିକେ କାଢିକିରି ପକେଇବେ, 4-5 ଦିନରେ ତାକୁ ଗୋଳେଇବେ, ଘିଅ ବାହାରିବ। ତ ଘିଅ ସମସ୍ତଙ୍କ ଘରେ ଥାଏ,
ଦହି ଘିଅ ଛେନା ସମସ୍ତଙ୍କ ଘରେ ଥିବ,
ତେଣୁ ଦହି ଆଉ ଛେନା, ଛେନା ତ ଆଜିକାଲି ଆମର କ୍ଷୀର ଛେନା ଖାଉଛେ, କିନ୍ତୁ ଦହି ଛେନା ପାଖରେ କ୍ଷୀର ଛେନା ଲାଭ ଦିଆ ହବ ନାହିଁ, ତାର ଯୋଉ ଟେଷ୍ଟ, ତାକୁ ଦହି ଛେନା ଆଉ ଟିକେ ଗୁଡ଼ ପକେଇକିରି ମରିଚ ଚୁନା ଟିକେ ପକେଇ ଚକଟି ଚକଟି ଦବ, ଖାଇ ତ ଦବ ଆଉ, ତଣ୍ଟିରେ ଲାଗି ଯାଇପାରେ ଆସ୍ତେ ଆସ୍ତେ ଖାଇବି, ଇଏ ତ ଶୁଖିଲା ଶୁଖିଲା ସେ ଯେ ସେ ଘିଅ ଟିକେ କରିକିରି ବରକର ମୁଁ ଯୋଉ ଯେଡ଼ିକି ବଡ କହୁଛି ତେଲୁଣି, ତା ପାଇଁ ଯେଡ଼ ବଡ ପିଠା ହବ, ଖୁବ କମରେ 250 ଘିଅ ଦେଲେ ଯାଇ ସେଟା ଠିକ ବାଘ ଟେଷ୍ଟ ବାହାରିବ। ସବୁ ତ ଟେଷ୍ଟ କଥା ନା, ଜିଭଟାକୁ ଆମକୁ ସମ୍ଭାଳିବାକୁ ପଡିବ, ତେଣୁ ଜିଭ ଯଦି ଆମର ନ କହିଲା ଭଲ ଆଉ କିଏ କହିବ। ଏ ବିଷୟରେ ସେ ସ୍ତ୍ରୀ ଲୋକମାନେ ମଧ୍ୟ ଓସ୍ତାଦ, ଆଉ ପୁରୁଷ ଲୋକ ତ ଖୁଣିବାକୁ ଓସ୍ତାଦ, ତେଣୁ ସେଇ ଅନୁସାରେ ଡରି ହରିକିରି କରିବେ। ଯାହା ହଉ, ତାକୁ କରିକିରି ଚକଟା ଚକଟି ହବ, ଚକଟା ଚକଟି ହେଇକିରି ତା ଉପରେ ସେ କଦଳୀ ପତ୍ର ଉପରେ ସେ ଦିଆ ହବ, କଦଳୀ ପତ୍ର ତଳେ ଦିଶରି ଦିଆ ହେଇଥିବ, ତଳ ଶରୀରଟା ଟିକେ ପାକେଳିଆ ପତ୍ର ଦିଆ ହେଇଥିବ, ତା ଉପରଟା ପତଳା ପତ୍ର ଦିଆ ହେଇଥିବ, ସେଇଠୁ ତାକୁ ଚକଟିକିରି ଚାରିଆଡେ ମୁଠା କରିକିରି ଚକଟି ଦଉଥିବେ, ବିଶିଯିବ ବୋଲିକିରି କରି 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 ଉପରକୁ ସାଉଣି ଦେବେ ଶେଷରେ, ତାପରେ ପୁଣି କଦଳୀ ପତ୍ର ପଡିବ, କଦଳୀ ପତ୍ର ପଡି ବନ୍ଦ ହେଲା, ମସଲା ତ ପକେଇ ଦେଇଛି ତ ଆଗରୁ, ମସଲା ନହେଲେ ପକେଇବ ମସଲା, ମସଲା ମସଲି ପକେଇକି ଏସବୁ ହବ ଆଉ କରିଦେବ। କରିଦେଲା ପରେ ବର୍ତ୍ତମାନ ସେଇଟା ଚୁଲି ଉପରେ ବସିବ, ଚୁଲିରେ ତ କାମ ସରିଯାଇଛି, ରୋଷେଇ ଖାଇବା ସରିଗଲାଣି, ତାରି ଉପରେ ସେ ବସିବ, ବସିକିରି କଣ ହବ, ତଳେ ଜଳିବ, କିଛି ସମୟ ପରେ ସେ ତାକୁ ଆଣିକିରି ଜଳୁଥିବା ଅଙ୍ଗାର ଦହ ଜଳୁଥିବ ତାକୁ ଉପରେ ପକୁଥିବା ହବ, ତାପରେ କିଛି ଘଷି ତାକୁ ସଜାଡ଼ିକିରି ରଖିଦବ, କାରଣ ଏ ସିଲିପି ଯୋଉ କାଳେ ଘଷିଟା ଯଦି ଜଳିଲା ସେ ପାଉଁଶ ଯାଏ ଜଳିବ ରଖିଦେଲ। ବର୍ତ୍ତମାନ ସେଇଠି ବସିଲେ କିଛି ସମୟ ଆଡ଼େ ସେଆଡ଼େ ଯାଇପାରନ୍ତି, ନହେଲେ ଶାଶୁ ସେଇଠି ବସିଲେ ଆଉ ବସିବେ କଣ, ମଝିରେ ମଝିରେ ଦେଖୁଥିବେ ଗୋଟିଏ ଛବ ଖଡିକା, ଖଡିକାଟିଏ ଫୁଡୁଥିବେ, ସେ ଖଡିକାଟା ଚଟକିରେ ତଳକୁ ଚାଲିଗଲା, ତାହେଲେ ଜାଣିଲେ ଏଇଟା ସିଝି ନେଇ ଆହୁରି ବସିବ, ବସିଲା ପୁଣି ଏଇଭଳି ଦୁଇ ତିନି ଥର ପରୀକ୍ଷା କରିବେ, କଲାପରେ ଯେତେବେଳେ ସେ ଜାଣିପାରିବ, ଯିଏ କରିବା ଲୋକ ସେ ଅଭିଜ୍ଞତାରେ ଜାଣିଯିବ, ସେ କରିକି ଯେତେବେଳେ ସେ ଖଡିକାଟା ଯିବା କଷ୍ଟ ହବ, ସେ ଜାଣିଲେ ଯେ ସିଝିଲା। ସେଇଟାକୁ କୁହାଯାଏ ତଳେ ନିଆଁ ଉପରେ ନିଆଁ, ମଝିରେ ବସିଛି ବୁଢା ମିଆଁ, ସେ ବୁଢା ମିଆଁଟି ବର୍ତ୍ତମାନ ହେଇଗଲା ପାଖଡ ହେଇଗଲା। ତାପରେ ସେତେବେଳକୁ ରାତି ଅଧ ତିନି ଘଡ଼ି, ଅଧ ତିନି ପର ବଢି ସେଇଟା ବସିଥିବ, ସେଇଠି ସେଠୁ ତାକୁ କାଢିବ। ଆଉ ଶାଶୁ ଗୁଡାକ ତ ଯେ ବୟସ୍କ ଲୋକ ତାକୁ ନିଜ ଡେରିରେ ହୁଏ, ସେ ବହୁ ଦି ଚାରି ଥର ସେଠି ମୁମେଇ ସାରି ଭଳି କେତେବେଳେ ଚୁଟିରେ ପଡିଯିବ କି କଣ, କିନ୍ତୁ କଣ କରିବ, ଶାଶୁ ତ ବସିଛି। ଆଉ ମଝିରେ ମଝିରେ ଶାଶୁ କହୁଥିବ ଛଡେଇକିରି, ତୁ ଯାଉନୁ, ମୁଁ ତ ଅଛି, ଆଉ କାହିଁକି ତୁ ହଉଛୁ, ଯା ଶୁଭୁ ଯା। ଆଉ କିନ୍ତୁ ସେ କହୁଥିବ, ସେ ଯା ଶାଶୁ କହୁଥିବ, ଆରେ ମୁଁ ବସିଛି ହେଇଯିବ, ଏଡ଼େ ଆଣ୍ଟ ତର, ଆଉ ସେ ଯାଉ, ସେ କଥା ଗୁଡାକ ମୁଁ ଯାଉନି। ଆଉ ସେଇଠୁ ତାକୁ କାଢିକି ଶୋଇବେ, ଏ କାମ ସେତିକିରେ ସରିଲା, ଯାହା ରାତି ଗଡ଼େଇ ଗଡ଼େଇ ସବୁ ଶୋଇଲେ ସବୁ।
1940-50 ମସିହା ସମୟରେ ଓଡ଼ିଶାର ଗାଁ ମାନଙ୍କରେ ରଜ ପୂର୍ବରୁ କେମିତି ସଜବାଜ ହେଉଥିଲା ସେ ସମ୍ପର୍କରେ ଆମ ସହିତ ଆଲୋଚନା କଲେ ଶ୍ରୀଯୁକ୍ତ ନଟବର ଷଡ଼ଙ୍ଗୀ। ପରବର୍ତ୍ତୀ ପଡ଼କାଷ୍ଟରେ ଆମେ ତାଙ୍କ ନିକଟରୁ ଜାଣିବା ରଜ ପର୍ବ କେମିତି ଓଡ଼ିଶାରେ ପାଳନ କରାଯାଉଥିଲା ଏବଂ ସେତେବେଳେ କଣ କଣ ଖାଦ୍ୟପେୟ ହେଉଥିଲା। ଆଜିର ପଡ଼କାଷ୍ଟକୁ ଏତିକିରେ ଶେଷ କରିବା, ଧନ୍ୟବାଦ।